शोकवार पूर्ववत् स्थापितं गोपैः पूर्ववत् स्थापितं गोपैः
ଛାଡ଼ିକି ଆସିଛନ୍ତି ବୃନ୍ଦାବନରେ 11 ବର୍ଷ ତା ଲୀଳା କରିଛନ୍ତି। ତାପରେ ଭଗବାନ ଆସିଛନ୍ତି ମଥୁରାକୁ
ମଥୁରାଶି ଭଗବାନଙ୍କୁ ନେଇଯାଇଛନ୍ତି ମଥୁରାକୁ ଏବଂ ସେଠି ଅଠର ବର୍ଷ କାଳ ଲୀଳା କରିଛନ୍ତି। ପ୍ରତିବର୍ଷ ଜରାସନ୍ଧ 23 ଅକ୍ଷୋଭିଣୀ ସୈନ୍ୟ ଆଣିକି ଆସେ ଆକ୍ରମଣ କରିବା ପାଇଁ, ମଥୁରା ଉପରେ ଆକ୍ରମଣ କରିବା ପାଇଁ, ଏବଂ ପ୍ରତିବର୍ଷ ସେ ସମସ୍ତ ସୈନ୍ୟମାନେ ସେଠି ବଦ୍ଧ ହୁଅନ୍ତି ଏବଂ ଜରାସନ୍ଧ ଫେରିଯାଏ। ଏହିଭଳି ଭାବରେ 18 ଥର ଆକ୍ରମଣ ସେ କରିଛନ୍ତି ମଥୁରା ଉପରେ। ଭଗବାନ ମଥୁରାରେ 18 ବର୍ଷ କାଳ ଲୀଳା କରିଛନ୍ତି। ତାପରେ ଭଗବାନ ଦ୍ୱାରକାରେ ପାଖାପାଖି 100 ବର୍ଷ ଲୀଳା କରିଛନ୍ତି। ଏହିଭଳି ଭାବରେ ଭଗବାନଙ୍କର ଯେଉଁ 128 ବର୍ଷର ଲୀଳା ହୋଇଥିଲା, ଭଗବାନ ମଥୁରା ବୃନ୍ଦାବନ ଏବଂ ଦ୍ୱାରକାରେ ବିଭିନ୍ନ ଲୀଳା ସବୁ କରିଛନ୍ତି। ତେଣୁ ବିଶେଷ ଭାବରେ ଭଗବାନଙ୍କୁ ଭଗବାନ ଯଦିଓ ପୂର୍ଣ୍ଣର କୌଣସି ପଜିଟିଭ କମ୍ପାରେଟିଭ ସୁପରଲେଟିଭ ଏସବୁ ଡିଗ୍ରି ନାହିଁ, ପୂର୍ଣ୍ଣ ହେଉଛନ୍ତି ଆଉ ତା ଉପରେ ଆଉ କିଛି ନାହିଁ, କିନ୍ତୁ ତଥାପି ଭଗବାନଙ୍କ ଲୀଳାର ମାଧୁରୀକୁ ଆସ୍ୱାଦନ କରିବା ପାଇଁ ଭଗବାନଙ୍କର ଏହିଭଳି ଭାବରେ 3 ଭାବରେ ତାକୁ ବିଭକ୍ତ କରାଯାଉଛି। ଭଗବାନଙ୍କୁ କୁହାଯାଉଛି ଦ୍ୱାରକାରେ ସେ ହେଉଛନ୍ତି ପୂର୍ଣ୍ଣ, ମଥୁରାରେ ପୂର୍ଣ୍ଣଧର ଏବଂ ବୃନ୍ଦାବନରେ ପୂର୍ଣ୍ଣତମ। ତେଣୁ ପୂର୍ଣ୍ଣତମ ଭଗବାନଙ୍କର ଯେଉଁ ବାଲ୍ୟଲୀଳା, କୈବଣ୍ଡ ଲୀଳା ଏବଂ କୈଶୋର ଲୀଳା, ବୃନ୍ଦାବନରେ ଏହି ମୁଖ୍ୟତଃ 3 ଲୀଳା ରହିଛି। ତେଣୁ ଏହି ଲୀଳା ସବୁ ବହୁତ ମନୋହର, ବହୁତ ମଧୁରତମ। ଯେଉଁମାନେ ଭଗବାନଙ୍କର ଉନ୍ନତ ଭକ୍ତ ସେମାନେ ଲୀଳା ସବୁକୁ ବହୁତ ଆସ୍ୱାଦନ କରନ୍ତି। ଲୀଳା ରସ ଯେତେବେଳେ ସେମାନେ ଶ୍ରବଣ କରନ୍ତି ଭଗବାନ କଥା, ଯେମିତି ସଞ୍ଜୟ କହୁଛନ୍ତି ଭଗବାନ କଥା ଶୁଣିକିରି ତାଙ୍କର ବହୁତ ହର୍ଷ ଯାହା ଦେଉଛି, ରୋମାଞ୍ଚ ଯାହା ଦେଉଛି, ଏଇଭଳି ଭାବରେ ସେ କହୁଛନ୍ତି ଧୃତରାଷ୍ଟ୍ରଙ୍କୁ। ତେଣୁ ଭଗବାନଙ୍କ ଲୀଳା ଯେଉଁମାନେ ଆସ୍ୱାଦନ କରନ୍ତି ସେମାନେ ବହୁତ ଉନ୍ନତ ସ୍ତରର ଭକ୍ତ। ତଥାପି ପରୀକ୍ଷିତ ମହାରାଜ କହୁଛନ୍ତି ଯେଉଁମାନେ ନିବୃତ ଚାଷୀ ଉପକୀ ମାନା, ଯେଉଁମାନଙ୍କର ଭୌତିକ ଜଗତ ପ୍ରତି ତୃଷ୍ଣା ନିବାରକ ହୋଇଯାଇଛି, ନିବୃତ ଚାଷୀ ସେମାନେ ଭଗବାନ ଲୀଳାକୁ ଜ୍ଞାନ କରନ୍ତି, ଆସ୍ୱାଦନ କରନ୍ତି, ସ୍ମରଣ କରନ୍ତି। ଏସବୁ ଯେହେତୁ ସେମାନେ ଅତ୍ୟନ୍ତ ଉଚ୍ଚସ୍ତରର ଭକ୍ତ, ତେଣୁ ସେମାନେ ଭଗବାନ ଲୀଳାକୁ ବହୁତ ସୁନ୍ଦର ଭାବରେ ଆସ୍ୱାଦନ କରନ୍ତି। କିନ୍ତୁ ଯେଉଁମାନେ ଏତେ ଉନ୍ନତ ସ୍ତରରେ ନଥିଲେ ମଧ୍ୟ, ଯେଉଁମାନେ ଏଇ ଭୌତିକ ତୃଷ୍ଣା ତାଙ୍କର ଅଛି, ଭବ ରୋଗରେ ସେମାନେ ପୀଡ଼ିତ ହୋଇକି ଅଛନ୍ତି, ଭୌତିକ ଆସକ୍ତିରୁ ମୁକ୍ତ ହୋଇନାହାନ୍ତି, ସେମାନଙ୍କ ପାଇଁ ମଧ୍ୟ ଏଇ ଯେଉଁ ଭଗବାନ କଥା ଭବସଦା ଶତ୍ର ମନୋବିରାମ ଭବ ରୋଗର ଔଷଧ ଭଳି, ଏଇ ଯେଉଁ ବିଶେଷ ଭାବରେ ଶ୍ରୀମନ୍ତ ଭାଗବତମ, ଏ ଭାଗବତଙ୍କୁ କୁହାଯାଉଛି ଔଷଧ। ଯେତେବେଳେ ଭାଗବତଙ୍କୁ ରଚନା କଲେ ବ୍ୟାସଦେବ, ସେତେବେଳେ ସେ ଦେଖୁଛନ୍ତି ଭଗବାନ ଦର୍ଶନ କରୁଛନ୍ତି, ଭକ୍ତି ଯୋଗେ ନମସି ସମ୍ୟକ ପ୍ରଣୀତ ଅମଳେ ଅପଶ୍ଚତ ପୁରୁଷମ ପୂର୍ଣ୍ଣ ମାୟାଶ୍ରେମ। ଯେତେବେଳେ ବ୍ୟାସଦେବ ସମସ୍ତ ଶାସ୍ତ୍ର ରଚନା କରିସାରିଲା ପରେ ବେଦ, ଉପନିଷଦ, ପୁରାଣ, ମହାଭାରତ, ବେଦାନ୍ତ ସୂତ୍ର, ଅନ୍ତିମରେ ବେଦାନ୍ତ ସୂତ୍ର ରଚନା କରିଛନ୍ତି, କିନ୍ତୁ ସମସ୍ତ ଶାସ୍ତ୍ର ରଚନା କରିସାରିଲା ପରେ ମଧ୍ୟ ସେ ଶାନ୍ତି ପ୍ରାପ୍ତ ହୋଇପାରୁନାହାନ୍ତି। ତେଣୁ ତାଙ୍କର ଗୁରୁଦେବ ନାରଦ ମୁନି ଆସି ତାଙ୍କୁ କହିଛନ୍ତି ଯେ ତମେ ଯେଭଳି ଭାବରେ ଯଥା ଧର୍ମ ଧର୍ମ ଅର୍ଥ ଇତ୍ୟାଦି ଯଥା ଧର୍ମ ଦୟାଷ୍ଟାର୍ଥ ମୁନିବର ଜ୍ଞାନ କୀର୍ତ୍ତିତା ନ ତଥା ଭାସୁଦେବସ୍ୟ ମହିମା ବର୍ଣ୍ଣିତ, ତମେ କାହିଁକି ଶାନ୍ତି ପାଇପାରୁନ, ତମେ ଯେଭଳି ଭାବରେ ବିଭିନ୍ନ ବେଦ ଉପନିଷଦରେ ଧର୍ମ ଅର୍ଥ କାମ ମୁଖ୍ୟକୁ ବିସ୍ତାର ଭାବରେ ବର୍ଣ୍ଣନା କରିଛ, ସେହିଭଳି ଭାବରେ ଭଗବାନ ବାସୁଦେବଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ବିସ୍ତାର ଭାବରେ ବର୍ଣ୍ଣନା କରିନାହ, ସେଥିରେ ତମେ ଶାନ୍ତି ପ୍ରାପ୍ତ ହୋଇପାରୁନାହ। ତେଣୁ ଷଷ୍ଠାଧ୍ୟାୟରେ ଭାଗବତ ପ୍ରଥମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେତେବେଳେ ନାରଦ ମୁନି ଚାଲିଯାଇଛନ୍ତି ତାଙ୍କର ଆଶ୍ରମକୁ, ସେତେବେଳେ ବ୍ୟାସଦେବ ଭଗବାନଙ୍କର ଧ୍ୟାନ କରିଛନ୍ତି, ଭକ୍ତି ଯୋଗେ ମନସି ସମ୍ୟକ ପ୍ରଣୀତ ମଳେ ଅପଶ୍ୟତ ପୁରୁଷ ପୂର୍ଣ୍ଣ ମାୟାଙ୍କ ତଥା ସ୍ୱୟଂ, ଭଗବାନଙ୍କୁ ଦର୍ଶନ କଲେ, ଯେଉଁମାନେ ଭକ୍ତି ମାର୍ଗରେ ଅଗ୍ରସର ହେବେ ସେମାନେ ଭଗବାନଙ୍କୁ ଦର୍ଶନ କରିବେ। ତେଣୁ ଭଗବାନ କିଭଳି ଦର୍ଶନ କରୁଛନ୍ତି, ମାୟାଶ୍ରୟମ୍, ଭଗବାନଙ୍କ ପଛପଟେ ମାୟାକୁ ସେ ଦର୍ଶନ କରୁଛନ୍ତି, ମାୟାଦେବୀ। ସେ ମାୟାଦେବୀ କିଭଳି, ଜୟା ସମ୍ମୋହିତ ଜୀବ ଆତ୍ମାନ ତ୍ରିଗୁଣାତ୍ମକମ୍ କରୋପି ମନୁଜନାର୍ଥମ୍ ତତ୍ପ୍ରୀତମ୍ ଚାରୁ ପଦ୍ଧତି। ଏ ମାୟାଦେବୀ ହେଉଛନ୍ତି ତିନି ଗୁଣରେ ତାଙ୍କ ପାଖରେ ରହିଛି, ତିନି ଗୁଣ, ତିନି ଗୁଣରେ ସେ ସମସ୍ତଙ୍କୁ ନଚଉଛନ୍ତି। ଯେଉଁ ଭଳି ଭାବରେ ଚାଲୁଛନ୍ତି ନଚିବା ପାଇଁ, ସେ ଭାବରେ ନଚଉଛନ୍ତି। ଏବଂ ଇଏ ହେଉଛି ଅନର୍ଥ, ଆମେ ନିଜକୁ ଏଇ ତ୍ରିଗୁଣର ବୋଲି ଭାବୁଛେ, ଏବଂ ଏହା ହେଉଛି ଆମର ଭବ ରୋଗ। ତେଣୁ ବ୍ୟାସଦେବ ଯିଏକି ଜଣେ ବୈଦ୍ୟ ଭଳି, ସାଧୁ ହେଉଛନ୍ତି ବୈଦ୍ୟ, ପ୍ରକୃତ ବୈଦ୍ୟ, ପ୍ରକୃତ ଡାକ୍ତର ହେଉଛନ୍ତି ସାଧୁ। ଆମର ଯେଉଁ ଭବ ଯେଉଁ ଭୌତିକ ଡାକ୍ତରମାନେ ଅଛନ୍ତି, ସେମାନେ ଭବ ରୋଗକୁ କିଛି ନିବାରଣ କରିପାରୁଛନ୍ତି, କିଛି ନିବାରଣ କରିପାରୁନାହାନ୍ତି। ଯଦି ଭବ ରୋଗରୁ ସମସ୍ତେ ନିରାକରଣ ହେଇଯାଆନ୍ତି, ତାହେଲେ କେହି ମୃତ୍ୟୁବରଣ କରନ୍ତି ନାହିଁ, ମୃତ୍ୟୁ କାହିଁ ବରଣ କରୁଛନ୍ତି। ତେଣୁ ସାଧୁମାନେ ହେଉଛନ୍ତି ପ୍ରକୃତ ବୈଦ୍ୟ, ପ୍ରକୃତ ଡାକ୍ତର। ତେଣୁ ବ୍ୟାସଦେବ ଜଣେ ପ୍ରକୃତ ବୈଦ୍ୟ, ସେ ଦେଖୁଛନ୍ତି ଲୋକମାନଙ୍କର ଭବ ରୋଗର ଅବସ୍ଥା ଦେଖୁଛନ୍ତି। ତେଣୁ ବ୍ୟାସଦେବ କ'ଣ କଲେ ନା, ଅନର୍ଥ ଲୋକସମ ସାକ୍ଷାତ ଭକ୍ତି ଯୋଗ ମଧୁକ୍ଷରେ ଲୋକସ୍ୟାଗାନ୍ତ ବିଦ୍ୱାନ ଚକ୍ରେ ସାଧକ ସଂଗୀତା ଯଶାମ ବୈଶ୍ୱ ମହାରାୟଣ କୃଷ୍ଣେ ପରମ ପୁରୁଷେ ଭକ୍ତି ରୂପଦେବ କଂସ ଶୋକ ମୋହ ଭୟାବହ। ବିଶେଷ ଭାବରେ ଯେଉଁ ଭାଗବତ ରଚନା କରାଯାଇଛି, ଏ ଆମର ଅନର୍ଥକୁ ନଷ୍ଟ କରିବ। ଅନର୍ଥ ଉପଶମ କେମିତି ନଷ୍ଟ କରିବ, ଆମର ଭିତରେ ଯେଉଁ ମହିଳା ସବୁ ରହିଛି, ଅନର୍ଥ ସବୁ ରହିଛି, ଯେଉଁଟା ଆମେ ଚାହୁଁନାହିଁ, କାମ କ୍ରୋଧ ଲୋଭ ମୋହ ଇତ୍ୟାଦି, ଏସବୁ କେମିତି ଦୂର ହେବ ନା, ଭକ୍ତି ଯୋଗ ମଧୁକ୍ଷରେ। ଭଗବାନ ଯିଏ କହୁଛନ୍ତି ଅଧକ୍ଷର, ଆମର ଇନ୍ଦ୍ରିୟମାନଙ୍କର ସେ ଉର୍ଦ୍ଧ୍ୱରେ, ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି କ'ଣ ନା, କୃଷ୍ଣଙ୍କୁ ଭଗବାନଙ୍କୁ ଆମେ ଜାଣିପାରିବା ନାହିଁ, ଆମ ଚକ୍ଷୁ ଦ୍ୱାରା ଆମେ ଭଗବାନଙ୍କୁ ଆମେ ଦେଖିପାରିବା ନାହିଁ ନା, ଆମର କର୍ମ ଦ୍ୱାରା ଆମେ ଭଗବାନଙ୍କ ବିଷୟରେ ଶୁଣିପାରିବା ନାହିଁ, ଜିହ୍ୱା ଦ୍ୱାରା ଆମେ ଭଗବାନଙ୍କ ବିଷୟରେ ଉଚ୍ଚାରଣ କରିପାରିବା ନାହିଁ। କାରଣ ଭଗବାନ ହେଉଛନ୍ତି ଅଧକ୍ଷତ, ଭଗବାନ ହେଉଛନ୍ତି ଆମର ଇନ୍ଦ୍ରିୟମାନଙ୍କର ଉର୍ଦ୍ଧ୍ୱରେ, କିନ୍ତୁ ସେବନ କେହି ଜିହ୍ୱା ଦେଉ ସ୍ୱୟମେବ ସ୍ମୃତି ଅଥ ଅଥବା ଶ୍ରୀକୃଷ୍ଣ ନାମାଦୀନ ଭାବେ ଗ୍ରାହ୍ୟମିନ୍ଦ୍ରୀ ସେବନ କେହି ଜିହ୍ୱା ଦେଉ ସ୍ୱୟମେବ ସ୍ମୃତି ଅଥ। ଭଗବାନଙ୍କର ନାମ ରୂପ ଗୁଣ ଲୀଳା ଇତ୍ୟାଦି ହେଉଛି ଅପ୍ରାକୃତ, କିନ୍ତୁ ଆମେ ପ୍ରାକୃତ ସ୍ତରରେ ଯେଉଁମାନେ ଅଛେ ସେମାନେ ସେ ଅପ୍ରାକୃତ ବସ୍ତୁ ବୁଝିପାରିବେ ନାହିଁ, କିନ୍ତୁ ଭଗବାନଙ୍କର ସେବା ମାଧ୍ୟମରେ ଭଗବାନ ନିଜେ ସ୍ଫୁରିତ ହେବେ। ତେଣୁ ଭଗବାନଙ୍କର ଗୋଟେ ନାମ ହେଉଛି ଅଧକ୍ଷଜ। ତେଣୁ ସେଇ ଭଗବାନ ଅଧକ୍ଷଜ ପ୍ରତି ଯଦି ଆମେ ଭକ୍ତି ଆଚରଣ କରିବା, କେମିତି କରିବା ନା, ଏଇ ଭଗବାନ ସେସବୁ ଜାଣିନାହାନ୍ତି ଲୋକମାନେ, ସେସବୁ ଜାଣିନାହାନ୍ତି ଲୋକସ୍ୟ ଜାଣନ୍ତୁ, ଲୋକମାନେ କହିଲେ ସାଧାରଣ ଲୋକମାନେ ନୁହନ୍ତି, ବହୁତ ବିଦ୍ୱାନ ବ୍ୟକ୍ତି ମଧ୍ୟ ଜାଣିନାହାନ୍ତି ଏ କଥା, ଅତ୍ୟନ୍ତ ବିଦ୍ୱାନ ବ୍ୟକ୍ତି ମଧ୍ୟ ସେମାନେ ଜାଣିନାହାନ୍ତି ଏ କଥା, ଲୋକସ୍ୟ ଜାଣନ୍ତୁ ବିଦ୍ୱାନ। ତେଣୁ ଚକ୍ରେ ସାତକ ସଂଗୀତା, ବ୍ୟାସଦେବ ଏଇ ସାତକ ସଂଗୀତାକୁ ରଚନା କଲେ, ଭାଗବତଙ୍କୁ ରଚନା କଲେ। ଯୋଉ ଭାଗବତଙ୍କୁ କେବଳ ଶୁଣିବା ପାଇଁ ଆରମ୍ଭ କରିଛନ୍ତି, ପୂର୍ଣ୍ଣ ଭାବରେ ଶୁଣି ନାହାନ୍ତି, କେବଳ ଶୁଣିବା ପାଇଁ ଆରମ୍ଭ କରିଛନ୍ତି ଶ୍ରୀମାଣାୟମ, କ'ଣ ହବ ନା, କୃଷ୍ଣେ ପରମ ପୁରୁଷ ଭକ୍ତିର ଉତ୍ପାଦ ସେଇ ପୁରୁଷ ଶୋକ ମୋହ ଭୟାବହ, ଭକ୍ତି ଉତ୍ପନ୍ନ କରିବ, ଯୋଉ ଭକ୍ତି ଦ୍ୱାରା ଆମର ଭବରୋଗ ନିରାକରଣ ହବ। ଭବରୋଗ ଲକ୍ଷଣ ହେଉଛି ମୁଖ୍ୟ ତିନୋଟି ଲକ୍ଷଣ, ଶୋକ ମୋହ ଭୟ। ଯାହା ଆମର ଅଛି କିଛି ଚାଲିଯାଉଛି ସେଥିପାଇଁ ଆମେ ଶୋକ କରୁଛେ। ବର୍ତ୍ତମାନ ପାଇଁ ଆସକ୍ତି ଶୋକ ହେଉଛି ଅତୀତ କାଳ ପାଇଁ, ବର୍ତ୍ତମାନ ପାଇଁ ଆସକ୍ତି ରହିଛି ମୋହ ରହିଛି ଏବଂ ଭବିଷ୍ୟତ କାଳ ପାଇଁ ଭୟ ରହିଛି, ଇଏ ହେଉଛି ଭବରୋଗର ଲକ୍ଷଣ। ତେଣୁ ଆମେ ଯଦି ଭାଗବତ କଥା ଶ୍ରବଣ କରିବା ଭବ ସଦା ଶ୍ରୋତ୍ର ମନ ବିରାମାର, ପଣ୍ଡିତ ମହାରାଜ ଭାଗବତ ଦର୍ଶନ ପ୍ରଥମ ଅଧ୍ୟାୟରେ କଥା କହୁଛନ୍ତି, କେବଳ ଶୁଣିବା ପାଇଁ ଆରମ୍ଭ କଲେ ଆମର ଭବ ଇଏ ଭବ ରୋଗର ଔଷଧ ବୋଲି କାର୍ଯ୍ୟ କରିବ। ଭବ ସଦା ଶ୍ରୋତ୍ର ମନ ବିରାମାର, ଆକୁ ଶୁଣିବା ପାଇଁ ବହୁତ କ'ଣ ଆନନ୍ଦ ଲାଗିବ ନା କଷ୍ଟ ଲାଗିବ ନା ନା ମନ ବିରାମାର ଆରମ୍ଭ ଆନନ୍ଦ ଲାଗିବ। ଭବ ରୋଗରେ ଯେଉଁ ପୀଡ଼ିତ ଅଛନ୍ତି ତଥାପି ସେମାନେ ଭଗବାନ କଥା ଶ୍ରବଣ କରିବେ ତଥାପି ତାଙ୍କୁ ସେଟା ଆନନ୍ଦ ଲାଗିବ, ଲୀଳାକୁ ଆସ୍ୱାଦନ କରିବେ। କିନ୍ତୁ ଯେଉଁମାନେ ଆତ୍ମହତ୍ୟାକାରୀ, ଯେଉଁମାନେ ପଶୁ ହତ୍ୟାକାରୀ, ସେମାନେ ଭଗବାନ କଥା ଶ୍ରବଣ କରିବେ ନାହିଁ। ତେଣୁ ଭଗବାନଙ୍କର ଯେଉଁ ବିଭିନ୍ନ ବାଲ୍ୟଲୀଳା ସବୁ ରହିଛି ଭାଗବତ ଦଶମ ସ୍କନ୍ଧରେ, ଏସବୁ 38-39 ଅଧ୍ୟାୟ ପର୍ଯ୍ୟନ୍ତ ଭଗବାନଙ୍କର ବୃନ୍ଦାବନ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଯେଉଁମାନେ ପ୍ରକୃତରେ ଭଗବାନ କଥା ଶ୍ରବଣ କରନ୍ତି, ଭଗବାନ କଥା ଲୀଳାକୁ ଆସ୍ୱାଦନ କରନ୍ତି, ସେମାନେ ଅତ୍ୟନ୍ତ ଭାଗ୍ୟବାନ ବ୍ୟକ୍ତି। ଭଗବାନଙ୍କ କଥା ଶ୍ରବଣ କରିବା ପାଇଁ ସେଭାବେ ପ୍ରଭୁପାଦ ମହାରାଜଙ୍କ କୃପାରୁ ଆଜି ଇସ୍କନର ସାରା ପୃଥିବୀରେ ଯେତେ ସେଣ୍ଟର ଅଛି ସବୁଠାରେ ଭଗବାନ ଲୀଳା ସବୁ ବର୍ଣ୍ଣନା କରାଯାଉଛି। ଯଦି ଭାଗବତର ପ୍ରତି ସ୍କନ୍ଧରେ ଭଗବାନ ବିଷୟରେ ବର୍ଣ୍ଣନା କରାଯାଇଛି, ଆଦୌ ଚନ୍ତି ଯେ ମଧ୍ୟ ଯେ ହରି ସର୍ବତ୍ର କିଏ, କିନ୍ତୁ ବିଶେଷ ଭାବରେ ଭାଗବତ ଦଶମ ସ୍କନ୍ଧରେ ଭଗବାନ ଲୀଳା ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ଆମ ସୌଭାଗ୍ୟ ଆମେ ଏହି ଭାଗବତର ଦଶମ ସ୍କନ୍ଧକୁ ଆସ୍ୱାଦନ କରୁଛେ, କୀର୍ତ୍ତନ କରୁଛେ ବା ଶ୍ରବଣ କରୁଛେ। ମୁଁ ଯେତେବେଳେ ଆସିଥିଲି 1992 ମସିହାରେ, ସେ ସମୟରେ ଆମ ଶିଶୁ ଗୌରବ ସାଇ ମହାରାଜ ଯିଏକି ଏଠାର ଗୁରୁଦେବ ଥିଲେ, ସେ ଭାଗବତ ନବମ ସ୍କନ୍ଧ ବର୍ଣ୍ଣନା କରୁଥିଲେ, ନବମ ସ୍କନ୍ଧ ପାଠ ହେଉଥିଲା ସେ ସମୟରେ। ତେଣୁ ମୁଁ ଚିନ୍ତା କରୁଥିଲି ଯାହା ହଉ ମୁଁ ଯଦି ଡେରିରେ ଆସିଲି କିନ୍ତୁ ଭାଗବତ ଦଶମ ସ୍କନ୍ଧ ଶ୍ରବଣ କରିବାର ସୌଭାଗ୍ୟ ମିଳିବ, କିନ୍ତୁ ଆମର ସେ ସୌଭାଗ୍ୟ ମିଳିନଥିଲା। ସାଧୁ ଗୁରୁଙ୍କ ମୁଖରୁ ଯେତେବେଳେ ଭଗବାନ କଥା ଶ୍ରବଣ କରାଯାଏ ତାର ଆସ୍ୱାଦନ ଆଉ ପ୍ରକାର ଉନ୍ନତ ପ୍ରକାର। ଯାହା ହଉ ଆମର ଯଦିଓ ଯୋଗ୍ୟତା ନାହିଁ କିନ୍ତୁ ସାଧୁ ଗୁରୁମାନଙ୍କ କୃପାରୁ, ଗୁରୁ ଗୌରାଙ୍କ କୃପାରୁ ଆମେ ଏଇ ଭଗବାନ କଥା କୀର୍ତ୍ତନ କରୁଛେ ବା ଶ୍ରବଣ କରୁଛେ। ଜୟ ଶ୍ରୀ ଗୋବିନ୍ଦ କୃଷ୍ଣ ବଳରାମ ଶ୍ରୀ ଜଗନ୍ନାଥ ବଳଦେବ। ତେଣୁ ଭଗବାନଙ୍କର ଏଇ ଯେଉଁ ଦଶମ ସ୍ଥାନ ସପ୍ତମ ଅଧ୍ୟାୟରେ ଲୀଳାଟି ତିନୋଟି ଲୀଳା ରହିଛି, ତା ଦେହରେ ଗୋଟିଏ ଲୀଳା ହେଉଛି ଏଇ ସକଟାସୁରକୁ ଭଜନ ଭଜନ କରିଥିଲେ ବା ସକଟାସୁରକୁ ତାକୁ ପରିତ୍ରାଣ କରିଥିଲେ। ସକଟାସୁର ମୁଁ କହିଥିଲି ସେ ଯିଏକି ଥିଲା ହିରଣ୍ୟାକ୍ଷଙ୍କର ପୁତ୍ର କ'ଣ ଉତ୍କୋଚ, ତେଣୁ ଉତ୍କୋଚ ସିଏ ଅଭିଶାପ ପ୍ରାପ୍ତ ହୋଇଥିଲା, ଲୋମସମ ତାକୁ ଅଭିଶାପ ପ୍ରଦାନ କରିଥିଲେ, ଯେଉଁଥିପାଇଁ କି ସିଏ ଅଶରୀରରେ ହେଇକି ରହିଥିଲା, ଶରୀର ପ୍ରାପ୍ତ ହୋଇନଥିଲା, ଶରୀର ତାଙ୍କର ଚାଲିଯାଇଥିଲା। ଆମର ସମସ୍ତଙ୍କର ଦୁଇଟି ଶରୀର ରହିଛି, ଗୋଟେ ହେଉଛି ସ୍ଥୂଳ ଶରୀର ଆଉ ଗୋଟେ ହେଉଛି ସୂକ୍ଷ୍ମ ଶରୀର। ସୂକ୍ଷ୍ମ ଶରୀର ଆମର ମନ ବୁଦ୍ଧି ଏବଂ ଅହଙ୍କାର ଏହି ତିନୋଟି ତତ୍ତ୍ୱରେ ଗଠିତ ରହିଛି ସୂକ୍ଷ୍ମ ଶରୀର। ତେଣୁ ସ୍ଥୂଳ ଶରୀର ଚାଲିଗଲେ ମଧ୍ୟ ସୂକ୍ଷ୍ମ ଶରୀରରେ ସେମାନେ କାର୍ଯ୍ୟ କରନ୍ତି, ଯାହାକୁ ଭୂତ ପ୍ରତ୍ୟେକ ଯଦି କୁହାଯାଉଛି। ଭୂତ ପ୍ରତ୍ୟେକ ଯେଉଁମାନେ ବିଶେଷ ଭାବରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ରହନ୍ତି, ସେମାନେ ପରଜନ୍ମରେ ସ୍ଥୂଳ ଶରୀର ପ୍ରାପ୍ତ ହୁଅନ୍ତି ନାହିଁ। ଥରେ ଆମ ଶିଶୁ ଗୌରବ ସେମାନେ କହୁଥିଲେ ଯେଉଁ ଜଣେ ପଣ୍ଡିତ ବ୍ୟକ୍ତି ଥିଲେ, ସେ କ'ଣ ହେଉଛି ଥରେ ଗଲାବେଳେ ବାଟରେ ଦେଖିଲେ ବହୁତ ସୁନ୍ଦର ସୁନ୍ଦର ଖାଦ୍ୟ ସବୁ ରହିଛି, ବହୁତ ସୁନ୍ଦର ଖାଦ୍ୟ ସବୁ ରହିଛି, କିନ୍ତୁ ସେ ଖାଦ୍ୟ ଜଣେ ଭୂତ ପ୍ରେତମାନଙ୍କୁ ଅର୍ପଣ କରିଥିଲେ। ବହୁତ ସୁମିଷ୍ଟ ମିଷ୍ଠାନ ଇତ୍ୟାଦି ସବୁ ବହୁତ ସୁନ୍ଦର ଖାଦ୍ୟ ରହିଛି, ତାକୁ ଦେଖିକି ଏ ବ୍ରାହ୍ମଣ ଜଣଙ୍କୁ ଆଉ ଲୋଭ ସମ୍ଭାଳି ପାରିଲେନି, ତେଣୁ ସେ ତାକୁ ଖାଇଦେଲେ। କିନ୍ତୁ ସେଇଟା ସବୁ ଅର୍ପଣ ହୋଇଥିଲା ଭୂତ ପ୍ରେତମାନଙ୍କୁ ଅର୍ପଣ ହୋଇଥିଲା, ତେଣୁ ସିଏ ତାଙ୍କର ଯେତେବେଳେ ସର୍ବସ୍ୱ ତ୍ୟାଗ କଲେ ସେତେବେଳେ ସେ ଗୋଟେ ଭୂତ ଜନ୍ମ ପ୍ରାପ୍ତ ହେଲେ। ଯେମରାଜ କହିଲେ ତାଙ୍କୁ ତମେ ଏଇ ଯେଉଁ ଖାଦ୍ୟ ସବୁ ଅର୍ପଣ ହୋଇଥିଲା ଭୂତ ପ୍ରତିମାନଙ୍କୁ, ତମେ ସେଇଟା ଗ୍ରହଣ କଲ, ତେଣୁ ତମେ ଭୂତ ସତ ହିସାବରେ ରହିବ, ତେଣୁ ସେ ଭୂତ ସତ ହିସାବରେ ରହିଥିଲେ। ତେଣୁ थे कौन है से देखिले जे वैष्णव आसन से गोटे मरुभूमि पाखे रही थे देखिले से जे वैष्णव आसन वैष्णव मैंने सब टाइम यात्रा करते कहीं लोक मान उद्धार कर भागवत दशम सम्भ अष्टम कहे नंद महाराज कहे महाबीजान गृहिणा दीन चेत निश्रेय भगवान अन्यथा कल्पता कचि जो महत व्यक्ति मैंने सब अन्न मान गृह को जाती मंगल कराया श्रेय साधन कराया निजर साधु मान कौन आवश्यकता न था महत विचलन गृहिणा दीन चेत विशेष भाव जो मैंने गृही जो मैंने दीन चेत चेतना उन्नत नुह दिन नीच चेतन अच्छा कहीं भगवान भजन करह भितर विभिन्न प्रकार जंजाड़ व्यस्त रही भगवान भूली जाइए
हरे कृष्णा 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 हरे 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 राम हरे राम 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 हरे
भगवान भजन करपार तेणु महत व्यक्ति मैंने गृह को जाती महत विचलन गणान गृहिणा दीन चेत निश्चय भगवान कमी श्रेय से मंगल प्राप्त है जाती नान्य था कल्पति क्वचित अन्य कथा आम चिंता करवा ना साधु व्यक्ति मान कौन आवश्यकता न था तेणु से मरुभूमि कत जन मृत कत जन प्राप्त होती से देखिले जन वैष्णव आसु से सांगे सांग मृत मान गोष्ठी रही धारण कर शक्ति रही प्रदर्शन कर वैष्णव को प्रणाम कले कहे आप सेवा कर बहुत क्रांत मत भोजन दरकार खाद्य किसी दरकार जेम सांगे सांगे दे बहुत सुंदर सुंदर फल सब आने आणिक सब दे वैष्णव से वृक्ष मूल में जड़े मृत गोटे वृक्ष होता से वृक्ष मूल में से आश्रम नहीं करके छाई बस से सब खाद्य को भगवान को अर्पण कले तत्र पुष्पाफलम तोयम जो भी हत्या रही तदम भक्ति बहुत स्नान भगवान अनुरोध कर भगवत गीतार अर्जुन को अनुसूचित माध्यम समग्र मानव जाति को अनुरोध करथा लोक मैंने श्रवण करना शुणुना भगवान कौन से आवश्यकता ना खाद्यर कितु जी आम भगवान खाद्य न दवा तार आम पाप निवर्तन करवा यज्ञ शिष्टासन सन्तो मुच्यंते सर्वपेणी से भुंजंते द्वारं पापा जे वदन्ति आत्मकारणा आमे एते भेजिटे भेजिटेरियन फूड खाइले मध्य एते सुंदर खाद्य खाइले मध्य भगवत सप्तदश अध्याय विभिन्न प्रकार खाद्य वर्णना करा जाइछ सत्वगुण खाद्य रजगुण खाद्य तमगुण खाद्य आयु सत्व बड़ारोग्य सुख प्रीति विवर्धना रस्या स्निग्धा स्थिरा बुद्धि आहार सात्विक क्रिया आयुष बढ़ेब बल बढ़ेब यह सब कार्य कर सत्वगुण खाद्य जिते आम सात्विक खाद्य खाइले कि तथापि आम पाप प्रस्थान कर कहीं भगवान को अर्पण करूने जे पचंद आत्मकारण निजपाई जो मैंने भोजन करती साधारण संकट आवश्यक भाव लोक निजपाई भोजन करते तेणु से पाप ही भक्षण करते कि आम से खाद्य को भगवान को अर्पण करवा सात्विक खाद्य को भगवान को अर्पण करवा मुच्यंते सर्वपेणी से ही समस्त पाप क्रिया प्रतिक्रिया पाप कर्म प्रतिक्रिया मुक्त करदेव से भगवान कहते आम को अनुरोध कर अर्जुन मध्यम मत कि खाद्य दि भगवान को खाद्य आवश्यकता ना जो मैंने भगवत गीतार जो श्लोक रही जो मैंने ब्रह्मवादी मैंने जो मैंने ब्रह्म आराधना करती से मैंने आर अर्थ बुझीपारे ना कहना से तो कहते ब्रह्म होती निराकार और भगवान होती अंतिम निराकार अव्यक्त व्यक्ति मापन्ना मान्यते माम बुद्धा ब्रह्मा मजानत मा बेहतम जो मैंने अल्प बुद्धि सम्पन्न व्यक्ति से भावती ଭଗବାନ ହେଉଛନ୍ତି ଅବ୍ୟକ୍ତ, ତେଣୁ ସେ ଗୋଟେ ବ୍ୟକ୍ତ ହେଇକି ଗୋଟେ ଶରୀର ଧାରଣ କରନ୍ତି। ତେଣୁ ଭଗବାନ ଯେ ଅନ୍ତିମ ତତ୍ତ୍ୱ ହେଉଛନ୍ତି ଭଗବାନଙ୍କର ମଥା ପରାକରଣ୍ୟ କିଞ୍ଚିତ ଅସ୍ତି ଧନଞ୍ଜୟ, ଭଗବାନ କୃଷ୍ଣ ହେଉଛନ୍ତି ଅନ୍ତିମ ତତ୍ତ୍ୱ, ଏଇଟା ବି ସେମାନେ ବୁଝିପାରନ୍ତି ନାହିଁ। ତେଣୁ ସେମାନେ ଭଗବତ ଗୀତାରେ ଶ୍ଳୋକ ବି କୁହନ୍ତୁ, ଅନ୍ୟ ପ୍ରକାର ଅର୍ଥ କରନ୍ତି। ସେମାନେ କହିଲେ ଆମେ ନିଜେ ଯାହା କହୁଛୁ ସେଇଟା ଭଗବାନଙ୍କୁ ଅର୍ପଣ କରୁଛି। ଏଇଭଳିଆ ଭାବରେ ମୁଁ ଜଣଙ୍କୁ ଶୁଣିଥିଲି ଯେ ଯେଉଁମାନେ ବ୍ରହ୍ମବାଦୀ ମାନେ ଯେଉଁମାନେ ଜ୍ଞାନୀ ସେମାନେ ଆର ଅର୍ଥକୁ ବୁଝିପାରନ୍ତି ନାହିଁ, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଜାଣନ୍ତି ଏଇ ଖାଦ୍ୟକୁ ଭଗବାନଙ୍କୁ ଅର୍ପଣ କରିବା। ଭଗବାନ କହୁଛନ୍ତି ମୁଁ ଅସ୍ନାମି ପ୍ରେତାତ୍ମନା, ମୁଁ ନିଜେ ଖାଦ୍ୟ ଗ୍ରହଣ କରେ। ତେଣୁ ସେ ବୈଷ୍ଣବ ଜଣଙ୍କ ଭଗବାନଙ୍କୁ ଖାଦ୍ୟ ଅର୍ପଣ କରି ଯେତେବେଳେ ସେଇ ପ୍ରସାଦକୁ ଗ୍ରହଣ କଲେ ଏବଂ ଆଉ ଯାହା ଅବଶିଷ୍ଟ ଥିଲା ତାଙ୍କୁ ମଧ୍ୟ ସେମାନେ ସବୁ ଦେଲେ। ତେଣୁ ସେ ଯେଉଁ ମନୁଷ୍ୟ ଭୂତ ରୂପରେ ମନୁଷ୍ୟ ରୂପ ଧାରଣ କରିଥିଲେ ସେଇ ଖାଦ୍ୟକୁ ଗ୍ରହଣ କରି ସେମାନେ ପୁଣି ଶରୀର ପ୍ରାପ୍ତ ହେଲେ। ତେଣୁ ତାପରେ ସେ ବୈଷ୍ଣବ ଜଣଙ୍କୁ ପଚାରିଲେ, ତେଣୁ ସେମାନେ କହିଲେ ଏଇଭଳି ଭାବରେ ଆମେ ଭୂତ ପ୍ରତ୍ୟେକ ଅର୍ପିତ ଖାଦ୍ୟକୁ ଗ୍ରହଣ କରିଥିବାରୁ ଆମେ ଏଇ ଭୂତ ପ୍ରତ୍ୟେକ ଶରୀର ପ୍ରାପ୍ତ ହେଇଛୁ। ତେଣୁ ଯେଉଁମାନେ ବିଶେଷ ଭାବରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇ ଅନେକ ପ୍ରକାର ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରନ୍ତି, ସେମାନେ ପରଜନ୍ମରେ ବିଶେଷ ଭାବରେ ଯେଉଁମାନେ ସୁଇସାଇଡ୍ କରନ୍ତି, ଯେଉଁମାନେ ଆତ୍ମହତ୍ୟା କରନ୍ତି, ସେମାନେ ପରଜନ୍ମରେ ଆଉ ସ୍ଥୂଳ ଶରୀର ପ୍ରାପ୍ତ ହୁଅନ୍ତି ନାହିଁ। ତେଣୁ ଏଇ ଉତ୍ତତ ସେ ଯେତେବେଳେ ଲୋମ ସେମାନେ ତାଙ୍କୁ ଅଭିଶାପ ଦେଇଥିଲେ ସେଥିପାଇଁ ସେ ଅଶରୀର ହେଇଯାଇଥିଲେ, ଭୂତ ରୂପରେ ରହିଥିଲେ। କିନ୍ତୁ ଏଇଠି ତାଙ୍କୁ ଗୋଟେ ସୁଯୋଗ ମିଳିଲା, ଭଗବାନ ଯେତେବେଳେ ଆଜି ତ୍ରୈମାସିକ ପର୍ବ ଚାଲିଛି, ଭଗବାନଙ୍କର ଅନେକ ବୃନ୍ଦାବନବାସୀମାନେ ଆସୁଛନ୍ତି, ବୃନ୍ଦାବନବାସୀମାନଙ୍କ ପାଖରେ ମଧ୍ୟ ଛଦ୍ମବେଶ ବିଭିନ୍ନ ଦେବତାମାନେ ମଧ୍ୟ ସବୁ ଆସିଛନ୍ତି। ଭଗବାନଙ୍କ ଲୀଳାରେ ସାମିଲ ଦେବତାମାନେ ସବୁ ବିଭିନ୍ନ ପ୍ରକାର ଶରୀର ନେଇକରି ମଧ୍ୟ ସେମାନେ ସବୁ ଭଗବାନଙ୍କ ଲୀଳାରେ ସାମିଲ ହେଇଛନ୍ତି। ତା ବାଦ ମଧ୍ୟ ବିଭିନ୍ନ ପ୍ରକାର ଦେବତାମାନେ ଆସୁଛନ୍ତି ଛଦ୍ମବେଶରେ ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ। ତେଣୁ ଦେଖିଲେ ସେ ଉତ୍ତର ଦେଖିଲା ଏଇ ଗୋଟେ ଅପୂର୍ବ ସୁଯୋଗ, ତେଣୁ ସେ ସକଟରେ ଆଶ୍ରୟ ନେଇଥିଲା, ଯେଉଁଥିପାଇଁ ଭଗବାନ ଯେତେବେଳେ ତାଙ୍କର ପଦକୁ ବଢ଼େଇ ଦେଇଛନ୍ତି ସେ ସକଟଟି ଭାଙ୍ଗି ଯାଇଛି। ତେଣୁ ସେ ଉତ୍ତଚ ମୁକ୍ତି ପ୍ରାପ୍ତ ହେଲା, ଭଗବାନଙ୍କ ପରେ ସେ ମୁକ୍ତି ପ୍ରାପ୍ତ ହେଲା। ତେଣୁ ବର୍ତ୍ତମାନ ଯେତେବେଳେ ସକଟଟି ଭାଙ୍ଗି ଯାଇଛି ତାପରେ କ'ଣ କଲେ ନା ପୂର୍ବବତ୍ ସ୍ଥାପିତ ଗୋପୀ ବଳିଭି ସପରିଚ୍ଛେଦମ, ଯେଉଁମାନେ ବଳିଭି ଗୋପୀମାନେ ଥିଲେ, ଗୋପମାନେ ଥିଲେ, ବଳବାନ ଗୋପମାନେ ଥିଲେ, ବିରାଟଗଡ଼ ଶରୀର ଶକଟ ଥିଲା ସେଇଟା, ତେଣୁ ସେମାନେ କ'ଣ କଲେ ତା ସବୁ ସବୁ କିଏ କୋର୍ଟ ପଡ଼ିଥିଲା, କୋର୍ଟ ଚାପ ପଡ଼ିଥିଲା, କୋର୍ଟ ଅକ୍ଷ ପଡ଼ିଥିଲା, କୋର୍ଟ ସବୁ କ'ଣ କ'ଣ ପଡ଼ିଥିଲା ସବୁ ଏବେ ସବୁ ଆଣିକିରି ସବୁ ପୁଣି ତାକୁ ପୂର୍ବବତ୍ ସ୍ଥାପିତ ଗୋପୀ, ପୂର୍ବବତ୍ ଯେମିତି ଥିଲା ଯେଉଁଭଳି ଭାବରେ ଶକଟ ବନ୍ଧନ ପୂର୍ବରୁ ଯେଉଁ ଅବସ୍ଥାରେ ଥିଲା ସେଭଳି ଭାବରେ ସେମାନେ ସବୁ ସ୍ଥାପନ କଲେ। ପୂର୍ବବତ୍ ସ୍ଥାପିତ ଗୋପୀ ବଳିଭି ସପରିଚ୍ଛେଦମ, ସେ ସବୁ ବିଭିନ୍ନ ପ୍ରକାର ବାସନକୁସନ ସବୁ ଥିଲା, କୁକୁଡ଼ା ମଧ୍ୟ ଭାଙ୍ଗି ଯାଇଛି, ବାସନକୁସନରେ ବହୁତ କେଉଁଥିରେ ଘିଅ ଥିଲା, କେଉଁଥିରେ ଦହି ଥିଲା, କେଉଁଥିରେ ଲହୁଣ ଥିଲା, ଏସବୁ ସବୁ ଆଣିକି ଆସିଥିଲେ ସେମାନେ ସବୁ ଗୋପମାନେ ଭଗବାନଙ୍କର ଏହି ତ୍ରୈମାସିକ ଲୀଳାରେ ସାମିଲ ହେବା ପାଇଁ। ତେଣୁ ସେମାନେ ସେ ଯେଉଁ ଗୋପମାନେ କ'ଣ କଲେ ତାକୁ ସବୁ ଯେଉଁଟା ନଷ୍ଟ ହେଇଯାଇଛି ଯାହା ସବୁ ରହିଛି ତାକୁ ସବୁ ଆଣିକି ପୁଣି ସପରିଚ୍ଛେଦମ ତା ଉପରେ ସେଇ ଶକଟ ଉପରେ ସବୁ ରଖିଲେ। ଏବଂ ବିପ୍ରା ବୁଦ୍ଧା ଚୟାନ ଚକ୍ରୁ ଅଚ୍ୟାନ ଚକ୍ରୁ, ବିପ୍ରମାନେ ପୂର୍ବରୁ ବର୍ଣ୍ଣନା କରାଯାଇଛି ସ୍ୱସ୍ଥାୟନ ସବୁ କରିଥିଲେ, ବ୍ରାହ୍ମଣମାନେ ବିଭିନ୍ନ ପ୍ରକାର ସ୍ୱସ୍ଥାୟନ ସବୁ କରିଥିଲେ, ମଙ୍ଗଳ ମଙ୍ଗଳବାଚକ ଶବ୍ଦ ଉଚ୍ଚାରଣ କରିଥିଲେ ସ୍ୱସ୍ଥାୟନ। ଆମର ବିଭିନ୍ନ ଶାସ୍ତ୍ରରେ ସବୁ ଏଇସବୁ ସ୍ୱସ୍ତିବାଚକ କଥା ସବୁ ରହିଛି, ଆମେ ଗୋଟିଏ ସ୍ୱସ୍ତିବାଚନ କରିବା। ଓଂ ସ୍ୱସ୍ତି ନୋ ଗୋବିନ୍ଦ ସ୍ୱସ୍ତି ନୋ ଅଚ୍ୟୁତାନନ୍ଦ ସ୍ୱସ୍ତି ନୋ ବାସୁଦେବ ବିଷ୍ଣୁ ପ୍ରଭାତୋ ସ୍ୱସ୍ତି ନୋ ନାରାୟଣ ଭବେହି ସ୍ୱସ୍ତି ନୋ ପଦ୍ମନାଭ ପୁରୁଷୋତ୍ତମ ପ୍ରଭାତୋ ସ୍ୱସ୍ତି ନୋ ବିଶ୍ୱସେନ ବିଶ୍ୱେଶ୍ୱର ସ୍ୱସ୍ତି ନୋ ଋଷିକେଶ ହରି ପ୍ରଭାତୋ ସ୍ୱସ୍ତି ନୋ ବୈନତର ହରି ସ୍ୱସ୍ତି ନୋ ଅଞ୍ଜନାଶୋକ ହନୁର ଭାଗବତୋ ସ୍ୱସ୍ତି ସ୍ୱସ୍ତି ସୁମଙ୍ଗଳୈ କେଶ ମହାନ ଶ୍ରୀକୃଷ୍ଣ ସଚିଦାନନ୍ଦନ ସର୍ବେଶ୍ୱର ସୁର ପ୍ରଭାତୋ। ଏଇଟା ଋଗ୍ବେଦରେ ବର୍ଣ୍ଣନା କରାଯାଇଛି, କୃଷ୍ଣ ଉପନିଷଦରେ ଏଇ ସ୍ୱସ୍ତି ବାଚକ ସବୁ ରହିଛି। ତେଣୁ ବ୍ରାହ୍ମଣମାନେ ଏହିଭଳି ଭାବରେ ସ୍ୱସ୍ତି ବାଚନ କରିଛନ୍ତି। ଭଗବାନଙ୍କର ନାମ ହେଉଛି ମଙ୍ଗଳମୟ, मंगलम भगवान विष्णु मंगलम गर्भध्वज मंगलम पुंडरीकाक्ष मंगलम पुरुषोत्तम भगवान सबकुछ होगी मंगल प्रदायक भगवान को छाड़ी तथागत मंगल प्राप्त करने के चेस्ट करती से केवल जीवन में केवल सक्सेस केवल सिद्धि प्राप्त हो पारे ना भगवान ब्रह्मा ब्रह्म लोक तीन थर अनुध्यान कर अन्य कौन सी मंगल उपाय अच्छा भागवत द्वितीय स्कंद द्वितीय अध्याय वर्णना कर सुखदेव गोस्वामी कहते कथा परीक्षित महाराज जे सुखदेव गोस्वामी कहते ब्रह्मा त्रिरंग अनुख्या तीन थर समस्त वेद को अध्ययन कर अध्ययन कर सिद्धांत उपनीत हेले नहीं नई अन्य शिव पंथा विशदा संस्कृता विह वासुदेव भगवती भक्ति योग जो भवे भगवान ब्रह्म काश्मे न त्रिमुख्य अनुख्या तदभ्यवसत कुटस्तो गतिरात्मनो जो भवे भगवान प्रति यदि आम भक्ति कर मंगल उपाय नहीं नई तो अन्य शिव पंथा मंगल पंथा किसी ना भारत द्वितीय स्कंद चतुर्थ अध्याय सुखदेव गोस्वामी को मंगलाचरण कर सत्यम पिता कहते मनस्वी न मंत्र प्रास मंगला क्षेम न मिलती बिना जदर्पण तस्मै शिवच शौच नमो नम तपस्वी न दान परसस्वी न जिते बड़े तपस्वी हूं ना कहीं जिते बड़े दान करतु जिते दान कर जशस्वी थ जशस्वी पारती जश थी पारे मनस्वी मंत्र विदा सुमंगला जिते जहाँ बड़ा विराट मनस्वी व्यक्ति हूं ना कहीं मुनि जिते बड़ा मुनि हूं ना कहीं जिते मंत्र से जानतना कहीं जिते मंगल चेस्टा करा कहीं क्षेम न मिलती बिना दर्पण तस्मै शिवत्र सर्वसे नमो नमः यदि आम भगवान को से कार्य को अर्पण करे ना क्षेम न मिलती बिना दर्पण जे जो से कार्य करना कहीं यदि भगवान को उद्देश्य रहा केवल क्षमा केवल मंगल से प्राप्त हो पारे ना तेरे भगवान को सब किसी मंगलदायक ब्रह्मा समस्त वेद को इतिहास पुराण आदि पंचम वेद उच्चते आम खाली ऋग सामजु अथवा चारोट वेद नुह इतिहास महाभारत पुराण अथवा पुराण एम सब पंचम वेद उच्चते समस्त वेद को ब्रह्मा त्रिय मुख्य तीन थर अध्ययन कर अध्ययन करा बेस कष्ट जीवन बीती आम अध्ययन करते चेस्टा कले आम अध्ययन कर लक्ष लक्ष श्लोक रही अठारह पुराण में तीन लक्ष पचीस तीन लक्ष श्लोक अच्छा भागवत पुराण रोच अठर हजार श्लोक महाभारत लक्ष श्लोक रामायण पचीस हजार श्लोक वेद कौन लक्ष श्लोक तो बर्तमान कोड़े हजार श्लोक बर्तमान अच्छा वेदांत सूत्र पांच पंचावन टी सूत्र रही आम जो जीवन सारा चेस्टा कर आम अध्ययन कर गोटे थर अध्ययन करें थर ब्रह्मा कि अल्प समय समय होते सहस्र जुग पर्यंत महाराज भ्रमण विदु भगवत अष्टम अध्याय वर्णना कर गोटे दिन होता हजार दिव्य जुग चार बतीस कोटी वर्ष तेणु ब्रह्मा तीन थर अध्ययन कर चतुर्मुख चारिमुख चतुरानन भगवान ब्रह्मा चारिमुख चतुरानयन आठटी नयन अच्छी चारिमुख मान आठटी नयन आठटी नयन अध्ययन करनिथर अध्ययन करमुख अनुख्या तदध्यवास कुटस्थ ताइटा सिद्धांत उपनीत है कौन ना रतिरा तुण जो हुए भगवान प्रति जब भक्ति करेंटा हूँ प्रकृत मंगल पंथा अन्य कौन सी उपाय जन मंगल प्राप्त हो पारे ना तेणु भगवान नाम सृष्टिवाचन कला ब्राह्मण मान कौन कर ନା ବିପ୍ରା ଅଚ୍ୟା ଚକ୍ଷୁ ପୁଣି ବିଭିନ୍ନ ପ୍ରକାର ଯଜ୍ଞ ହୁତ୍ୱା କହିଲେ ଯଜ୍ଞ ଆହୁତି ଦେବା ଯଜ୍ଞ କରିବା ଏସବୁ କରିକି ଅଚ୍ୟା ଚକ୍ଷୁ ଭଗବାନ ପୁଣି ଅର୍ଚ୍ଚନା କରିଛନ୍ତି। ଅର୍ଚ୍ଚନା ହେଉଛି ଦ୍ୱାପର ଯୁଗ ମାର୍ଗ ହେଉଛି ଅର୍ଚ୍ଚନା। ତୃତୀୟ ଧାୟତି ବିଷ୍ଣୁ ତୃତୀୟା ଦୁଜତ ମଖେଇ ଦ୍ୱାପରେ ପରିଚର୍ଯ୍ୟାୟାମ ପଳୌତ ହରି କୀର୍ତ୍ତନା। ସତ୍ୟଯୁଗରେ ଭଗବାନଙ୍କର ଧ୍ୟାନ କରୁଥିଲେ ତୃତୀୟ ଧାୟତି ବିଷ୍ଣୁ। ଯେଉଁ ଧ୍ୟାନ ବିଷୟରେ ଭଗବତ ଗୀତାରେ ଯେତେବେଳେ କହୁଛନ୍ତି ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ କହୁଛନ୍ତି ସେ ଅର୍ଜୁନ ସେସବୁ ଶୁଣିକରି ସେ କହୁଛନ୍ତି ଏଇଟା ସମ୍ଭବ ନୁହଁ ଅସମ୍ଭବ। ଯେତେବେଳେ ଭଗବାନ କହିଲେ ଯେ ଆତ୍ମପ୍ରମେୟ ସର୍ବତ୍ର ସମାନ ପଶ୍ଚିତି ଯେ ଅର୍ଜୁନ ସୁଖମ ବା ଚଳିବା ଦୁଃଖମ ସହଯୋଗୀ ପରମ ମତ। ଏ ଧ୍ୟାନ ଯୋଗରେ ଅନ୍ତିମ ସ୍ଥିତି ହୋଇଥିଲା ଆତ୍ମପ୍ରମେୟ ସର୍ବତ୍ର। ଇଏ ହେଉଛି ଏଇ ଶ୍ଳୋକଟି ବିଶେଷ ଭାବରେ ସମସ୍ତ ସମସ୍ତ ଯେତେ ଧର୍ମ ଅଛି ସବୁ ଧର୍ମର ସାର ହେଉଛି ଏଇଟା। ବିଶେଷ ଭାବରେ ମହାତ୍ମା ଗାନ୍ଧୀ ଏଇ କଥାଟାକୁ ଏଇ ଶ୍ଳୋକଟିକୁ ମାନେ ଏଇ କଥାଟି ସେ କହନ୍ତି ବାଇବେଲ ମଧ୍ୟ ଏଇଠି ରହିଛି ଡୁ ୱାନ୍ ଟୁ ଅଦର୍ସ ୱାଟ୍ ୟୁ ୱାଣ୍ଟ ଅଦର୍ସ ଟୁ ଡୁ ୱାନ୍ ଟୁ ୟୁ। ଆମେ ଯେମିତି ଚାହୁଁଛେ ଅନ୍ୟମାନେ ଆମକୁ ଯେଉଁଭଳିଆ ବ୍ୟବହାର କରନ୍ତୁ ଆମେ ମଧ୍ୟ ସେହିଭଳି ଭାବରେ ଅନ୍ୟକୁ ବ୍ୟବହାର କରିବା କଥା। ଚାଣ ପଣ୍ଡିତ ମଧ୍ୟ ସେଟା କହୁଛନ୍ତି ଆତ୍ମବତ୍ ସର୍ବ ସର୍ବଭୂତେଷୁ। ଆମେ ଯେମିତି ନିଜେ ଚାହୁଁଛେ ଆମକୁ ଅନ୍ୟମାନେ ଯେଭଳି ଭାବେ ବ୍ୟବହାର କରିବେ ଆମେ ମଧ୍ୟ ସମସ୍ତଙ୍କୁ ସେହିଭଳି ବ୍ୟବହାର କରିବା କଥା। ଭଗବାନ ଭଗବତ ଗୀତା ମଧ୍ୟ ସେ କଥା କହୁଛନ୍ତି ଷଷ୍ଠ ଅଧ୍ୟାୟରେ ଧ୍ୟାନ ଯୋଗ ବିଷୟରେ ବର୍ଣ୍ଣନା କରା ସେମାନେ ସେ କହୁଛନ୍ତି ଆତ୍ମପ୍ରମେୟ ସର୍ବତ୍ର ସମାନ ପଶ୍ଚିତି ଯେ ଅର୍ଜୁନ ସୁଖମ ବା ଦେଖିବା ଦୁଃଖ ସହଯୋଗୀ ପରମ ମତ। ଆମେ ନିଜକୁ ଯେଉଁଭଳି ଭାବରେ ବ୍ୟବହାର କରୁଛେ ନିଜ ପ୍ରତି ଯଦି ଅନ୍ୟମାନଙ୍କ ପ୍ରତି ସେହିଭଳି ଭାବେ ବ୍ୟବହାର କରିବା ତାହେଲେ ସେ ହେଉଛି ଶ୍ରେଷ୍ଠ ଯୋଗୀ। କିନ୍ତୁ ଏ କଥା ଶୁଣିକି ଅର୍ଜୁନ କହିଲେ ମୁଁ ଦେଖିପାରୁ ନାହିଁ ଆପଣ ଯେଉଁ କହିଲେ ଯୋଏମ୍ ଯୋଗ ତୟାପ୍ରତ ସାମିନ ମଧୁସୂଦନ ଇତଃ ନ ପଶ୍ୟାମି ଚଞ୍ଚଳ ସ୍ଥିତି ସ୍ଥିରମ୍ ଚଞ୍ଚଳ ମନ ପ୍ରମାଦି ବଳବଦୃଢ଼ ତସ୍ୟାମି ନିଗ୍ରହ ମନି ବାୟୁ ଯୁଗ ସୁଦୁଷ୍କରମ୍। ଆପଣ ଯେଉଁ କହିଲେ ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରିବା ସାମ୍ୟ ବ୍ୟବହାର କରିବା ଏଇଟା ଅସମ୍ଭବ। ଯେଉଁମାନେ ସେତେ ଉନ୍ନତି ଅର୍ଜୁନ ପ୍ରକୃତରେ ଧ୍ୟାନ କରିପାରିବେନି ତା ନୁହଁ ସେ ସାଧାରଣ ଲୋକମାନଙ୍କର ପ୍ରତିନିଧି ହିସାବରେ ସେ କଥା କହୁଛନ୍ତି। ଯେଉଁମାନେ ଉନ୍ନତ ସ୍ତରର ସେମାନେ ସମସ୍ତଙ୍କୁ ସମାନ ଭାବରେ ଦର୍ଶନ କରନ୍ତି ସମାନ ବ୍ୟବହାର କରନ୍ତି। ଭଗବାନ ଯେଭଳି ଭାବରେ ସମସ୍ତଙ୍କ ପ୍ରତି ସମାନ ସମହଂ ସର୍ବଭୂତେଷୁ ନାମେ ଦୁଃସ୍ତି ନ ପ୍ରିୟ ଯିଏ ଭଜନ୍ତି ତୁମା ଭକ୍ତିଆଶୁ ଚାପ୍ୟ ଭଗବତ ନାମ ଅଧ୍ୟାୟ ଭଗବାନ କହୁଛନ୍ତି ସେ କଥା। ଭଗବାନ ଯେଭଳି ଭାବରେ ସମସ୍ତଙ୍କ ପ୍ରତି ସମ ପ୍ରିୟ ଏବଂ ଶ୍ରୁତ ଭାଗବତରେ ସପ୍ତମ ସ୍କନ୍ଧରେ ମଧ୍ୟ ପରୀକ୍ଷିତ ମହାରାଜ ପ୍ରଶ୍ନଟି ପଚାରିଛନ୍ତି ସମ ପ୍ରିୟ ଶ୍ରୁତ ଭଗବାନ ସମ ପ୍ରିୟ ସ୍ରୋତ ବ୍ରହ୍ମନ୍ ଭୂତାନାମ ଭଗବାନ ସ୍ୱୟଂ ଇନ୍ଦ୍ର ସାହାଯ୍ୟ କଥମ ଦୈତ୍ୟାନ ଅବଧି ବିଷମ ଯଥା। ଏଇଠି ଭାଗବତ ସପ୍ତମ ସ୍କନ୍ଧ ଆରମ୍ଭ ହେଇଛି ଏ ପ୍ରଶ୍ନରୁ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀଙ୍କୁ ସେ କଥା ପଚାରୁଛନ୍ତି ଭଗବାନ ତ ସମସ୍ତଙ୍କ ସମାନ ଭଗବାନ ସମସ୍ତଙ୍କ ପ୍ରିୟ ପୁଣି ଭଗବାନ ସମସ୍ତଙ୍କର ସୁହୃଦ ସମପ୍ରିୟ ସୁହୃଦ ବ୍ରହ୍ମନ୍ ଭୂତାନାମ ଭଗବାନ ସ୍ୱୟଂ ସମସ୍ତଙ୍କ ପ୍ରତି ଭଗବାନ ଏଇଭଳି ଭାବେ ବ୍ୟବହାର କରନ୍ତି ତାହେଲେ ଇନ୍ଦ୍ର ସାହାଯ୍ୟ କଥା ଦୈତ୍ୟାନବଧି ବିଷମ ଯଥା। ଭାଗବତ ଷଷ୍ଠ ସ୍କନ୍ଧରେ ଯେତେବେଳେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି କେମିତି ଇନ୍ଦ୍ରଙ୍କୁ ସାହାଯ୍ୟ କରିବା ପାଇଁ ଭଗବାନ ଆସି ତାଙ୍କୁ କହୁଛନ୍ତି ଯେ ଏ ଯେଉଁ ରୁଦ୍ରାସକୁ ହତ୍ୟା କରିବା ପାଇଁ ତମେ ଯାଇ ଦଧିଚିଙ୍କର ଅସ୍ଥିକୁ ମାଗ ସେଇ ଅସ୍ଥିରେ ତମେ ବଜ୍ର ତିଆରି କର ଏବଂ ବଜ୍ରରେ ରୁଦ୍ରାସକୁ ବଦ୍ଧ ହେବ। ତେଣୁ ଭଗବାନ ବିଷମ ବୋଲି କାର୍ଯ୍ୟ କରୁଛନ୍ତି ଏସବୁ କାହିଁକି କରୁଛନ୍ତି ଏ ପ୍ରଶ୍ନ ମଧ୍ୟ ପରୀକ୍ଷିତ ମହାରାଜ ପଚାରିଛନ୍ତି ସୁଖଦେବ ଗୋସ୍ୱାମୀ ଏବଂ ଏହି ପ୍ରଶ୍ନର ଉତ୍ତରରେ ଭାଗବତ ସପ୍ତମ ସ୍କନ୍ଧ ବର୍ଣ୍ଣନା କରାଯାଇଛି ନୃସିଂହଦେବଙ୍କର ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି ପରୀକ୍ଷିତ ମହାରାଜ ପ୍ରହ୍ଲାଦ ମହାରାଜ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଯେଉଁମାନେ ଅତ୍ୟନ୍ତ ଉନ୍ନତ ସ୍ତରର ସେମାନେ ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରିବେ କିନ୍ତୁ ଯେଉଁମାନେ ସେ ସ୍ତରକୁ ଯାଇନାହାନ୍ତି ସେଇଟା ସେଇଟା ସମ୍ଭବ ନୁହଁ, ସେମାନେ କରିପାରିବେ ନାହିଁ, ସେମାନେ ଅର୍ଜୁନ ମନା କରିଦେଲେ। ଧ୍ୟାନରେ ଏଇସବୁ ସ୍ଥିତି ରହିଛି। ଏ ଧ୍ୟାନ ଥିଲା ସପ୍ତଯୁଗର କୀର୍ତ୍ତି ଧାତି ବିଷ୍ଣୁ। ସତ୍ୟଯୁଗରେ ଭଗବାନଙ୍କର ଏହିଭଳି ଧ୍ୟାନ କରୁଥିଲେ, ଏ ମାର୍ଗ ଅବଲମ୍ବନ କରୁଥିଲେ। ଷଷ୍ଠ ଅଧ୍ୟାୟରେ ଭଗବତ ଗୀତାରେ ଯେଭଳି ଭାବେ ମନା କରାଯାଇଛି ସେଭଳି ଭାବରେ ସେମାନେ ଧ୍ୟାନ କରୁଥିଲେ। କିନ୍ତୁ ବର୍ତ୍ତମାନ ସେଇଟା ସମ୍ଭବ ନୁହଁ। ପ୍ରଭୁପାଦ ମହାରାଜ କହୁଛନ୍ତି ଅର୍ଜୁନ ଯେତେବେଳେ କହିଲେ ଏଇଟା ସମ୍ଭବ ନୁହଁ, ସେତେବେଳେ 5000 ବର୍ଷ ତଳେ କହିଥିଲେ, ସେତେବେଳେ ମଧ୍ୟ ସ୍ଥିତି ଆହୁରି ଉନ୍ନତ ସ୍ତର ଥିଲା। କିନ୍ତୁ ବର୍ତ୍ତମାନ ଆହୁରି ଅବନତ ହେଇକି ହେଇଯାଉଛି, ଧର୍ମର ଗ୍ଲାନି ହେଇଯାଉଛି। ଧର୍ମ ଯେତେବେଳେ ଗ୍ଲାନି ହେଉଛି ଅଧର୍ମ ସେଭାବେ ଅଭ୍ୟୁତ୍ଥାନ ହେଉଛି। ଆସ୍ତେ ଆସ୍ତେ ଧର୍ମ ଆଉ ରହିବ ନାହିଁ, ଧର୍ମର ଚାରିପାଦରୁ ଗୋଟିଏ ପାଦ ରହିଛି, ସେ ପାଦଟି ମଧ୍ୟ ନଷ୍ଟ ହେଇଯିବ ଏବଂ ଅଧର୍ମ ଚାରିପାଦ ଚାରିଆଡ଼େ ଖେଳେଇକି ରହିବ, ଚାରିଆଡ଼େ ବ୍ୟାପ୍ତ ହେଇଯିବ। ଯେଉଁଥିପାଇଁ ଭଗବାନ କଳ୍କି ରୂପେ ଆସି ସମସ୍ତଙ୍କୁ ମେଛ ନିବନେ ଏଭଳି ଅବସ୍ଥା ଆସିବ, ଅବସ୍ଥା ଆସିବ। ତେଣୁ ଯେଉଁମାନେ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ କଳିଯୁଗରେ ଏଇ ଯେଉଁ ଚାଲିଛି ଭଗବାନଙ୍କର ବର୍ତ୍ତମାନ କୃଷ୍ଣ ଚେତନା ଆନ୍ଦୋଳନ ଚାଲିଛି, ଏ 5000 ବର୍ଷ ଚାଲିଯାଇଛି, ଆହୁରି 10000 ବର୍ଷ ଚାଲିବ ପ୍ରଭୁପାଦ ମହାରାଜ କହିଛନ୍ତି। ତେଣୁ ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଏଇ କୃଷ୍ଣ କଳିଯୁଗରେ ଏଇ କୃଷ୍ଣ ଚେତନା ଆନ୍ଦୋଳନରେ ଯୋଗଦାନ କରନ୍ତି। ଯେଟି ସଂକୀର୍ତ୍ତନ ପ୍ରାୟ କହୁଛନ୍ତି ସୁମେଧ, ତାପରେ ଆଉ ସୁଯୋଗ ଆସିବ ନାହିଁ। 10000 ବର୍ଷ ପରେ ଚାରିଆଡ଼େ ଅଧର୍ମ ଚାଲି ବ୍ୟାପିଯିବ, ତେଣୁ ଭଗବାନ କଳିଯୁଗର ଅନ୍ତିମରେ ଆସିକି ସମସ୍ତ ମେଛ ପ୍ରାୟ ହେଇଯିବେ ସମସ୍ତେ। ବର୍ତ୍ତମାନ ମଧ୍ୟ ସେଇ ମେଛମାନେ ବର୍ତ୍ତମାନ ରାଜ୍ୟଶାସନ କରୁଛନ୍ତି, ଭାଗବତ ବର୍ଣ୍ଣନା କରାଯାଇଛି କଳିଯୁଗରେ ଏଇ ଅବସ୍ଥା ଆସିବ। ତେଣୁ ଯେତେବେଳେ ସମସ୍ତ ମେଛ ପ୍ରାୟ ହେଇଯିବେ ସେତେବେଳେ ଭଗବାନ କଥା କିଏ ଶୁଣିବ? ବର୍ତ୍ତମାନ କଥା ଭଗବାନ ଶୁଣୁଛନ୍ତି, କେତେ ଜଣ ଶୁଣୁଛନ୍ତି? ଯେଉଁମାନେ ଭାଗ୍ୟବାନ ବ୍ୟକ୍ତି, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି, ସେମାନେ ଭଗବାନ କଥା ଶୁଣିକି ଭଗବାନଙ୍କର ଶରଣରେ ଯାଉଛନ୍ତି। ହରେ କୃଷ୍ଣ ହରେ କୃଷ୍ଣ
କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ।
ଭଗବାନଙ୍କର ନାମ ହେଉଛନ୍ତି କଳିଯୁଗରେ ହେଉଛି ଧର୍ମ। ପ୍ରୀତିଯୋଦ୍ଧା କୃଷ୍ଣ ତ୍ରେତୟା ରଜତ ମାଠେଇ, ତ୍ରେତୟା ଯୁଗରେ ଭଗବାନ ରାମଚନ୍ଦ୍ର ସାଙ୍ଗରେ ଯଜ୍ଞ ମାଧ୍ୟମରେ ଭଗବାନଙ୍କର ଆରାଧନା କରାଯାଉଥିଲା। ଦ୍ୱାପରେ ପରିଚର୍ଯ୍ୟା, ଦ୍ୱାପର ଯୁଗ ଯେତେବେଳେ ଭଗବାନ କୃଷ୍ଣ ଆସିଥିଲେ ସେ ସମୟରେ ମନ୍ଦିର ମାର୍ଜନା ଇତ୍ୟାଦି, ମନ୍ଦିର ଅର୍ଚ୍ଚନା ଇତ୍ୟାଦି ଯେଉଁ ଷୋଡ଼ଶ ଉପଚାରରେ ଭଗବାନଙ୍କର ଅର୍ଚ୍ଚନା କରାଯାଉଛି, ଅର୍ଚ୍ଚନା ଚକ୍ରୁ ଅର୍ଚ୍ଚନା ଯେଉଁ ରହିଛି ଏ ଅର୍ଚ୍ଚନା ମାର୍ଗର ହେଉଛି ଦ୍ୱାପର ଯୁଗ ପ୍ରୋସେସ। ତେଣୁ ବିପ୍ରା ବିପ୍ରା ଅର୍ଚ୍ଚନା ଚକ୍ରୁ ଦହି ଅକ୍ଷତ କୁଷାମ ଭୋଗି, ଏଇ ବିଭିନ୍ନ ପ୍ରକାର ଦହି ଧାନ କୁଷ ଜଳ ଏସବୁ ମାଧ୍ୟମରେ ଭଗବାନଙ୍କର ଅର୍ଚ୍ଚନା କରିଥିଲେ। ଏହିଭଳି ଭାବରେ ଯେତେବେଳେ ଭଗବାନଙ୍କର ଆରାଧନା କରାଯାଇଛି, ବିପଦ ସମୟରେ ଯଦି ଭଗବାନଙ୍କର ଆରାଧନା କରାଗଲା ତାହେଲେ ପ୍ରକୃତରେ ସେ ବିପଦଟି ଆମ ପାଇଁ ସମ୍ପଦ। ସମୟ ହେଇଛି ଗୋଟିଏ ଶ୍ଳୋକ ପାଇଁ ଆମେ କଥାକୁ ବିଶ୍ରାମ ଦେବା। ଭାଗବତରେ ବିଶେଷ ଭାବରେ ସାଧାରଣମାନଙ୍କ ପାଇଁ ଉଦ୍ଦିଷ୍ଟ ଏ ଶ୍ଳୋକଟି, ଭାଗବତ 10:14 ବ୍ରହ୍ମାଙ୍କ ସ୍ତୁତିରେ ଏକଥା କୁହାଯାଇଛି। ଯେଉଁମାନେ ଉନ୍ନତ ସ୍ତରକୁ ଯାଇନେ, ଯେଉଁମାନେ ଭକ୍ତି ମାର୍ଗରେ ଉନ୍ନତ ସ୍ତରକୁ ଯାଇଛନ୍ତି ସେମାନଙ୍କ ପାଇଁ ବିପଦଟା ବିପଦ ସେମାନେ ଗୁହମାନ ହୁଅନ୍ତି ନାହିଁ। ଭଗବନ୍ତ ଷଷ୍ଠାଧ୍ୟ ପ୍ରଣାମ କରି ସେ କହିଲେ ଯେ ସେମାନେ ସେ ସୁଖଠାରୁ ଆଉ ଅଧିକ କିଛି ସୁଖ ସେମାନେ ଆଉ ପ୍ରାପ୍ତ ହେବା ପାଇଁ ଚାହାନ୍ତି ନାହିଁ, ତାଠାରୁ ଆଉ ଅଧିକ ସୁଖ ନାହିଁ, ଆଉ ସେମାନେ କଣ ଚାହିଁବେ? ଏବଂ ଯେଉଁ ସ୍ଥିତିରେ ରହିଲେ ଯେତେ ଗୋଟେ ବିପଦ ଆସିଲେ ମଧ୍ୟ ସେମାନେ ବିଚଳିତ ହେବେ ନାହିଁ, ସେମାନେ ଉନ୍ନତ ସ୍ତର ଭକ୍ତ। କିନ୍ତୁ ଯେଉଁମାନେ ଭକ୍ତିମାନଙ୍କର ଅଗ୍ରଗତି କରୁଛନ୍ତି ସାଧକମାନଙ୍କ ପାଇଁ, ବ୍ରହ୍ମା ଆମେ ସୁନ୍ଦର ଶ୍ଳୋକ କହିଛନ୍ତି ଭାଗବତ 10:14 ଜଣେ ଯେତେବେଳେ ବିପଦରେ ଆସୁଛି ସେତେବେଳେ ସେଟାକୁ ଭଗବାନଙ୍କର ଅନୁକମ୍ପା, ଭଗବାନ କୃପା ବୋଲି ସେମାନେ ଭାବିବେ। ତତେ ଅନୁକମ୍ପା ସୁସମିଚ୍ଛ ମାନ, ଯଦି ସେମାନେ ଠିକ ଭାବରେ ବିଚାର କରିବେ ତାହେଲେ ସେଟା ବୁଝିବେ କି ଭଗବାନଙ୍କର ଅନୁକମ୍ପା ବିପଦ ଯେଉଁ ଆସୁଛି। ଭୁଞ୍ଜାନ ଏବାତ୍ମକୃତ ବିପାକମ, ଆମେ ଯେଉଁ ଦୁଃଖ ପ୍ରାପ୍ତ ହେଉଛେ ବିଭିନ୍ନ ପ୍ରକାର ବିପାକ ବିଭିନ୍ନ ପ୍ରକାର ପାପ କାର୍ଯ୍ୟର ପରିଣାମ ସ୍ୱରୂପ ଆମେ ବିଭିନ୍ନ ପ୍ରକାର ତାର ଦୁଃଖ ଆମେ ପ୍ରାପ୍ତ ହେଉଛେ, ବିପଦ ପ୍ରାପ୍ତ ହେଉଛେ। ତେଣୁ ଏହିଭଳି ଭାବରେ ଦୁର୍ଭାଗ ପ୍ରକୃତି ବିଦଧନ ନମସ୍ତି ଭଗବାନଙ୍କୁ ଉପାୟ ପାଖରେ ଭଗବାନଙ୍କ ଶରଣରେ ଯଦି ଯିବେ ସେମାନେ ଏହିଭଳି ଭାବରେ ସେମାନେ କେବଳ ଜୀବନ ଧାରଣ କରିବେ ଜୀବେ ତ ଯୋଉ ସେମାନେ ମୁକ୍ତି ପଦେ ସଦାୟ ସେମାନେ ନିଶ୍ଚିତ ଭାବରେ ମୁକ୍ତି ପ୍ରାପ୍ତ ହେବା ପାଇଁ ଅଧିକାରୀ ହୋଇଯିବେ। ଶ୍ରୀଦୋଷ କହୁଛନ୍ତି ଯେମିତି ପିତାଙ୍କ ଧନରେ ପୁତ୍ରର ଅଧିକାର ରହିଛି, ସେ ଯଦି ବଞ୍ଚିଥାଏ ତାହେଲେ ପିତାଙ୍କ ଅର୍ଥ ସେ ଧନ ପ୍ରାପ୍ତ ହେବ। ସେଇଭଳି ଭାବରେ ଯେଉଁମାନେ ଏହି ବିଭିନ୍ନ ବିପଦ ସମୟରେ ଯଦି ସେଟାକୁ ଭାବିବେ ହେଉଛି ଭଗବାନଙ୍କ କୃପା, ଆମେ ଯେଉଁ ଦୁଃଖ ପାଇବା କଥା ସେଟା କମିଟି ଆମେ ପ୍ରାପ୍ତ ହେଉଛେ, କାରଣ ଯେହେତୁ ଆମେ ଭଗବାନଙ୍କ ଶରଣରେ ଯାଇଛେ। ଜଣଙ୍କର ମୁଣ୍ଡ କଟିଯିବା କଥା ଗୋଟେ ଆଙ୍ଗୁଳିଟେ କଟିଗଲା, ବା ହାତ କଟିଯିବା କଥା ଗୋଟେ ଆଙ୍ଗୁଳିଟେ କଟିଗଲା। ତେଣୁ ଏହିଭଳି ଭାବରେ ଯଦି ସେମାନେ ଚିନ୍ତା କରିବେ ବିଭିନ୍ନ ବିପଦ ସମୟରେ ହେଉଛି ବିପଦ ହେଉଛି ପରୀକ୍ଷା, ଏହି ପରୀକ୍ଷା ବିପଦ ମାଧ୍ୟମରେ ଆମକୁ ଭଗବାନ ପରୀକ୍ଷା ଗୋଟେ ସୁଯୋଗ ଦେଉଛନ୍ତି, କାରଣ ଅନ୍ତିମ ପରୀକ୍ଷା ହେଉଛି ମୃତ୍ୟୁ ସମୟ, ମୃତ୍ୟୁଟା ହେଉଛି ସବୁଠୁ ବଡ଼ ବିପଦ। ତେଣୁ ମୃତ୍ୟୁ ସମୟରେ ଭଗବାନଙ୍କ ଚିନ୍ତା ଯଦି ଆସିପାରିଲା ତାହେଲେ ବୁଝିବାକୁ ପଡ଼ିବ ଯେ ମନୁଷ୍ୟ ଜନ୍ମ ତାଙ୍କ ସାର୍ଥକ ହେଲା। ଏଦାବାନ ସାଂଖ୍ୟ ଜବାଭ୍ୟାମ ସ୍ୱଧର୍ମ ପରିନିଷ୍ଠା ଜନ୍ମଲାଭ ପରପୁଂସା ମନ୍ତ୍ରୀ ନାରାୟଣ ସ୍ମୃତି, ଅନ୍ତକାଳରେ ମୃତ୍ୟୁ ସମୟରେ ଏଟାକୁ ସବୁଠୁ ବଡ଼ ବିପଦ। ତେଣୁ ସେହି ସମୟରେ ଯଦି ଆମେ ଭଗବାନଙ୍କ ସ୍ମୃତି ଆସିପାରିଲା ତାହେଲେ ବୁଝିବାକୁ ପଡ଼ିବ ଯେ ଆମର ମାନବ ଜନ୍ମ ସଫଳ ହେଲା। ତେଣୁ ସେଇ ଅନ୍ତିମ ପରୀକ୍ଷା ପୂର୍ବରୁ ଏହିସବୁ ବିଭିନ୍ନ ପ୍ରକାର ସବୁ ଛୋଟ ଛୋଟ ପରୀକ୍ଷା ସବୁ ରହିଛି। ବିଭିନ୍ନ ବିପଦ ସମୟରେ ଯଦି ଆମେ ଭଗବାନଙ୍କର ଏଇଟାକୁ ଚିନ୍ତା କରିବା ଏମିତି ଭଗବାନଙ୍କ କୃପା ତାହେଲେ ସେ ଆମେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ 60%, 70%, 80% ପାଇପାରିକି ଲାଷ୍ଟକୁ ଯେଉଁମାନେ କରିବେ ନିଶ୍ଚିତ ଭାବରେ ସେ ସମୟରେ ଭଗବାନଙ୍କର ସ୍ମୃତି ଆସିବ। ହରେ କୃଷ୍ଣ 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 ହରେ ହରେ, ଅନ୍ତିମରେ ଯଦି ଆମେ ଭଗବାନଙ୍କ ସ୍ମୃତି ଆସିପାରିଲା ତାହେଲେ ଆମେ ଯାହା ସବୁ କରିଛେ ନିଶ୍ଚିତ ଭାବରେ ଅନ୍ତିମରେ ଆମେ ସକ୍ସେସ ବା କୃତକାର୍ଯ୍ୟ ହେଲେ ଆମେ ଯାଇ କରୁ। ଜୟ ଶ୍ରୀ ଭାଗବତୀ, ଜୟ ଶ୍ରୀ ଗୋପାଳ ମହାରାଜ, ଜୟ ଶ୍ରୀ ଅନନ୍ତ କୋଟି ବୈଷ୍ଣବ।